ଡେଙ୍ଗୁ ଜ୍ୱର ହେଉଛି ଗ୍ରୀଷ୍ମ ମଣ୍ଡଳ ଓ ଅନୁଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରେ ଦେଖାଯାଉଥିବା ଏକ ଭୂତାଣୁ ବା ଭାଇରସ୍ ଜନିତ ସଂକ୍ରାମକ ରୋଗ। ଏହି ରୋଗରେ ମୁଖ୍ୟତଃ ଜ୍ୱର ହୋଇଥାଏ। ଡେଙ୍ଗୁ ଭାଇରସ୍ ଏଡିସ୍ ପ୍ରଜାତିର ମଶା ଦ୍ୱାରା ବାହିତ ହୋଇଥାଏ। ଏଥିରେ ମୁଖ୍ୟ ଭୂମିକା ନିଏ ଏଡିସ୍ ଇଜିପ୍ଟି ନାମକ ମଶା। ଚାରି ପ୍ରକାରର ଭାଇରସ୍ ଯୋଗୁଁ ଏହି ରୋଗ ହୁଏ। ଯେକୌଣସି ଗୋଟିଏ ପ୍ରକାର ଭାଇରସ୍ ଦ୍ୱାରା ରୋଗ ହେଲେ ସେହି ଭାଇରସ୍ ବିରୁଦ୍ଧରେ ଜୀବନବ୍ୟାପୀ ପ୍ରତିରୋଧ ଶକ୍ତି ଉତ୍ପନ୍ନ ହୁଏ, କିନ୍ତୁ ଅନ୍ୟ ତିନି ପ୍ରକାର ଭାଇରସ୍ ବିରୁଦ୍ଧରେ ସ୍ୱଳ୍ପକାଳୀନ ପ୍ରତିରୋଧ ସୃଷ୍ଟି ହୁଏ। ଯଦି ଅନ୍ୟ ଭାଇରସ୍ ଯୋଗୁଁ ପୁନଃ ସଂକ୍ରମଣ ହୁଏ, ତେବେ ରୋଗ ଅଧିକ ଜଟିଳ ହୋଇଯାଏ। ଏହା ନିମନ୍ତେ କୌଣସି ଟୀକା ନଥିବାରୁ ମଶାମାନଙ୍କର ବଂଶବୃଦ୍ଧି ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ତଥା ଅଳିଆ ଆବର୍ଜନାର ପରିଷ୍କାର, ପାଣି ଜମିବାକୁ ନଦେବା ଇତ୍ୟାଦି ଦିଗରେ ଧ୍ୟାନ ଦିଆଯାଏ। ଡେଙ୍ଗୁ ନିମନ୍ତେ କେବଳ ସାହାଯ୍ୟକାରୀ ଚିକିତ୍ସା ଉପଲବ୍ଧ। ଏହି ରୋଗର ରୋଗୀ ସଂଖ୍ୟା 1960 ଠାରୁ ବଢ଼ିବାରେ ଲାଗିଛି ଓ ପ୍ରତିବର୍ଷ 50ରୁ 100 ନିୟୁତ ଲୋକ ଆକ୍ରାନ୍ତ ହେଉଛନ୍ତି। ଏହା ଏକ ବିଶ୍ୱବ୍ୟାପୀ ସମସ୍ୟା ହୋଇଯାଇଛି। ପ୍ରାୟ 110ଟି ଦେଶରେ ଏହା ଆଞ୍ଚଳିକ ରୋଗ ବା ଏଣ୍ଡେମିକ୍ ଡିଜିଜ୍ ହିସାବରେ ପରିଗଣିତ ହେଉଛି। କାରଣ ଭୂତାଣୁ ପ୍ଲାଭିଭିରିଡେ ପରିବାରର ଜେନସ୍ ଫ୍ଲାଭିଭାଇରସ୍ ଏକ ପ୍ରକାର RNA ଭାଇରସ୍ ଯାହା ଡେଙ୍ଗୁ ଜ୍ୱର କରାଏ। ଏହି ଜେନସ୍ର ଅନ୍ୟାନ୍ୟ ଭୂତାଣୁ ଗୁଡ଼ିକ ହେଲେ ହଳଦିଆ ଜ୍ୱର ଭୂତାଣୁ, ଜାପାନୀ ମସ୍ତିଷ୍କ ଜ୍ୱର ଭୂତାଣୁ, ଟିକ୍ ଜାତ ମସ୍ତିଷ୍କ ଜ୍ୱର ଭୂତାଣୁ ଇତ୍ୟାଦି। ଏହି ଭାଇରସ୍କୁ ଆର୍ବୋ ଭାଇରସ୍ ମଧ୍ୟ କୁହାଯାଏ। ଡେଙ୍ଗୁ ଭାଇରସ୍ ଏଡିସ୍ ଜାତୀୟ ମଶା ମୁଖ୍ୟତଃ ଏଡିସ୍ ଇଜିପ୍ଟ ଦ୍ୱାରା ବିସ୍ତାର ଲାଭ କରେ। ଏହି ମଶା 35 ଡିଗ୍ରୀ ଉତ୍ତରରୁ ଦକ୍ଷିଣ ଅକ୍ଷାଂଶ ଭିତରେ ସମୁଦ୍ର ପତନରୁ 1000 ମିଟର ଉଚ୍ଚରେ ବାସ କରନ୍ତି। ଏମାନେ ସକାଳେ ଓ ସନ୍ଧ୍ୟାବେଳେ କାମୁଡ଼ନ୍ତି। ଡେଙ୍ଗୁ ରୋଗ ବିସ୍ତାରକାରୀ ଅନ୍ୟ ମଶାମାନଙ୍କର ନାମ ହେଲା ଏଡିସ୍ ଆଲୋପିକ୍ଟସ୍ ଏବଂ ଏ ସ୍କୁଟେଲାରିସ୍। ମଣିଷ ହେଉଛି ଏମାନଙ୍କର ମୁଖ୍ୟ ଶିକାର ଓ ବାହକ। କେବଳ ଗୋଟିଏ ମାତ୍ର ମଶା କାମୁଡ଼ା ଦ୍ୱାରା ମଣିଷ ସଂକ୍ରମିତ ହୋଇପାରିବ। ମାଇ ଏଡିସ୍ ମଶା ଗୋଟିଏ ଡେଙ୍ଗୁ ରୋଗୀକୁ କାମୁଡ଼ି ରକ୍ତ ଶୋଷିଲେ ତାହାର ଖାଦ୍ୟ ନଳୀର କାନ୍ଥରେ ଥିବା ଜୀବକୋଷ ସଂକ୍ରମିତ ହୁଏ। 8ରୁ 10 ଦିନ ମଧ୍ୟରେ ଏହି ମଶାର ଲାଳ ଗ୍ରନ୍ଥିରେ ଭୂତାଣୁ ପହଞ୍ଚିଯାଏ। ଏହାପରେ ଏହି ମଶା ସୁସ୍ଥ ଲୋକକୁ କାମୁଡ଼ିଲେ ଏହାର ଶୁଣ୍ଢ ମାଧ୍ୟମରେ ଏହି ଲାଳ ସହ ଏଡିସ୍ ଭୂତାଣୁ ଦେହରେ ପ୍ରବେଶ କରି ରୋଗ ସୃଷ୍ଟି କରାଏ। ଏହି ଭୂତାଣୁ ଦ୍ୱାରା ମଶାର କିଛି ଅନିଷ୍ଟ ହୁଏ ନାହିଁ। ସେହି ମଶାଟି ବଞ୍ଚିଥିବା ଯାଏ ଏହି ଭୂତାଣୁର ବାହକ ହୋଇ ରହିଥାଏ। ଏହି ମଶା ଘର ଭିତରେ ବା ଆଖପାଖରେ ଜମାଟ ବାନ୍ଧି ରହିଥିବା ଜଳରେ ରହି ଅଣ୍ଡା ଦେଇ ବଂଶ ବିସ୍ତାର କରିଥାଏ। ସଂକ୍ରମିତ ରକ୍ତ ଗ୍ରହଣ, ସଂକ୍ରମିତ ଅଙ୍ଗରୋପଣ ସମୟରେ ମଧ୍ୟ ଏହି ଭୂତାଣୁ ଅନ୍ୟ ମଣିଷ ଦେହରେ ପ୍ରବେଶ କରେ। ପ୍ରସବ ସମୟରେ ମା ଠାରୁ ଶିଶୁ ଦେହକୁ ସଂକ୍ରମିତ ହୋଇଥାଏ। ସିଙ୍ଗାପୁରରେ ପ୍ରତି 10,000 ରକ୍ତଦାନ ସମୟରେ 1.6ରୁ 6% ଲୋକ ଏହି ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି। ପ୍ରବଣତା ଶିଶୁ ଓ ଅଳ୍ପ ବୟସ ପିଲାମାନଙ୍କ ପାଇଁ ଏହି ରୋଗ ଘାତକ ହୋଇଥାଏ। ଏହି ରୋଗର ବିଶେଷତ୍ୱ ଯେ ଭଲ ଓ ସ୍ୱାସ୍ଥ୍ୟବାନ ପିଲାମାନଙ୍କ ଦେହରେ ଏହା ଅଧିକ ହୋଇଥାଏ। ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଏହି ରୋଗ ପ୍ରବଣତା ଅଧିକ ଦେଖାଯାଏ। ମଧୁମେହ ବା ଶ୍ୱାସ ରୋଗ ଥିଲେ ଡେଙ୍ଗୁ ପ୍ରାଣଘାତକ ହୋଇଯାଏ। ଆଫ୍ରିକାବାସୀମାନଙ୍କ ଦେହରେ ଗ୍ଲୁକୋଜ୍ 6 ଡିହାଇଡ୍ରୋଜେନେସିସ୍ ଡେଫିସିଏନ୍ସି ନାମକ ଜିନ୍ ବ୍ୟତିକ୍ରମ ଯୋଗୁଁ ସେମାନେ ଡେଙ୍ଗୁ ପ୍ରବଣ ହୋଇଥାନ୍ତି। ଡେଙ୍ଗୁ କିପରି ହୁଏ? ମଶା କାମୁଡ଼ିଲେ ଡେଙ୍ଗୁ ଭୂତାଣୁ ତାହାର ଲାଳ ସହ ରକ୍ତରେ ପ୍ରବେଶ କରି ଶ୍ୱେତ ରକ୍ତ କଣିକାକୁ ଆକ୍ରାନ୍ତ କରେ। ଏହି ରକ୍ତ କଣିକା ମଧ୍ୟରେ ବଂଶ ବିସ୍ତାର କରି ଭୂତାଣୁ ସାରା ଶରୀରର ବିଭିନ୍ନ ଅଙ୍ଗରେ ଖେଳିଯାଏ। ଶ୍ୱେତ ରକ୍ତ କଣିକାରେ ଥିବା ପ୍ରୋଟିନ୍ ଇଣ୍ଟରଫେରନ୍ ପ୍ରତିକ୍ରିୟା ସୃଷ୍ଟି କରି ଜ୍ୱର, ଇନଫ୍ଲୁଏଞ୍ଜା ପରି ଲକ୍ଷଣ ସୃଷ୍ଟି କରେ ଓ ବହୁତ ଯନ୍ତ୍ରଣା କରାଏ। ମାରାତ୍ମକ ଅବସ୍ଥାରେ ଭୂତାଣୁ ସଂଖ୍ୟା ଅହେତୁକ ଭାବରେ ଅଧିକ ହେଲେ ଯକୃତ ଓ ଅସ୍ଥିମଜ୍ଜାକୁ ଆକ୍ରମଣ କରେ। ରକ୍ତ ଓ ରକ୍ତର ଜଳୀୟ ଅଂଶ ରକ୍ତକଣିକାରୁ ବାହାରି ଯାଇ ଶରୀରର ଛିଦ୍ରରେ ବା କ୍ୟାଭିଟିରେ ଜମା ହୋଇ ରହେ। ଫଳତଃ ଦେହରେ ରକ୍ତ ଥାଇ ବି ତାହା ରକ୍ତକଣିକା ଭିତରେ ନଥିବାରୁ ରକ୍ତାଳ୍ପତା ଦେଖାଯାଏ ଓ ରକ୍ତଚାପ କମିଯାଏ। ଅସ୍ଥିମଜ୍ଜାଗତ ତ୍ରୁଟି ଯୋଗୁଁ ରକ୍ତାଣୁ ଚକ୍ତିକା ବା ବ୍ଲଡ୍ ପ୍ଲାଟଲେଟ୍ ସୃଷ୍ଟି କମିଯାଏ। ଫଳରେ ରକ୍ତ ଜମାଟ ବାନ୍ଧିବା ଶକ୍ତି କମିଯାଏ। ଏହାଦ୍ୱାରା ଅଧିକ ରକ୍ତସ୍ରାବ ହୁଏ ଓ ଯାହାର ପରିଣାମ ଅତ୍ୟନ୍ତ ଭୟାନକ ହୋଇଥାଏ। ଡେଙ୍ଗୁ ଭୂତାଣୁର ବିସ୍ତାର ଚର୍ମ ଭିତରେ ପ୍ରବେଶ କରିବା କ୍ଷଣି ଡେଙ୍ଗୁ ଭୂତାଣୁ ଚର୍ମର ଲାଙ୍ଗରହାନ୍ସ କୋଷ ବା ଏକ ପ୍ରକାରର ଡେଣ୍ଡ୍ରାଇଟ୍ କୋଷ ସଙ୍ଗରେ ବାନ୍ଧି ହୋଇଯାଏ। ଏହି ବନ୍ଧନ ଭୂତାଣୁ ପ୍ରୋଟିନ୍ ଓ କୋଷ ପ୍ରୋଟିନ୍ ମଧ୍ୟରେ ସଂଗଠିତ ହୋଇଥାଏ। ଏହି ଡେଣ୍ଡ୍ରାଇଟ୍ କୋଷ ଗୁଡ଼ିକ ନିକଟସ୍ଥ ଲସିକା ଗ୍ରନ୍ଥିକୁ ଚାଲି ଯାଆନ୍ତି। ଏହା ଭିତରେ ଭୂତାଣୁର ଜେନୋମ୍ର ପ୍ରତିରୂପ କୋଷର ଏଣ୍ଡୋପ୍ଲାଜମିକ୍ ରେଟିକୁଲମ୍କୁ ଯାଇ ବହୁ ସଂଖ୍ୟାରେ ଭୂତାଣୁର ପ୍ରତିରୂପ ସୃଷ୍ଟି କରନ୍ତି। ଏଗୁଡ଼ିକ ଗଲଗି ଆପାରେଟସ୍କୁ ଯାଇ ସେଠାରେ ପରିପକ୍ୱ ହୁଅନ୍ତି। ଏହି ସ୍ଥାନରୁ ବାହାରି ଶ୍ୱେତ ରକ୍ତ କଣିକାରେ ବିଶେଷତଃ ମେନୋସାଇଟ୍ ଓ ମାଇକ୍ରୋଫେଜ୍ରେ ପ୍ରବେଶ କରନ୍ତି। ସଂକ୍ରମିତ କୋଷଗୁଡ଼ିକ ପ୍ରତିକ୍ରିୟା ସୃଷ୍ଟି କରି ଇଣ୍ଟରଫେରନ୍ ବା ଏକ ପ୍ରକାରର ସାଇକୋଟାଇନ୍ ନିର୍ଗତ କରନ୍ତି। ଏହା ପ୍ରତିରୋଧ ସୃଷ୍ଟି କରିବାରେ ସାହାଯ୍ୟ କରେ। ଏହା ସହିତ ଅନେକ ପ୍ରକାରର ଆଣ୍ଟିବଡ଼ି ମଧ୍ୟ ପ୍ରସ୍ତୁତ ହୁଏ। ଆଣ୍ଟିବଡ଼ି ଭୂତାଣୁ ସହ ସଂଯୁକ୍ତ ହୋଇ ଫେଗୋସାଇଟ୍ କୋଷ ଦ୍ୱାରା ନଷ୍ଟ ହୋଇଯାଆନ୍ତି, କିନ୍ତୁ ବେଳେବେଳେ ଏହି ଭୂତାଣୁ ଫେଗୋସାଇଟ୍ ସହିତ ମିଶିଯାଏ, ତେଣୁ କ୍ଷତିଗ୍ରସ୍ତ ହୁଏ ନା। ଗୋଟିଏ ପ୍ରକାର ଭୂତାଣୁ ଦ୍ୱାରା ଆକ୍ରାନ୍ତ ଥିଲାବେଳେ ଆଉ ଗୋଟିଏ ପ୍ରକାରର ଭୂତାଣୁ ଆକ୍ରମଣ କଲେ ଡେଙ୍ଗୁ ଜ୍ୱର ଅତ୍ୟନ୍ତ ଜଟିଳ ହୋଇଯାଏ। ଏହାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାନାହିଁ। ଜଟିଳ ରୋଗରେ ଦୁଇଟି କଠିନ ସମସ୍ୟା ଉତ୍ପନ୍ନ ହୋଇଥାଏ। ପ୍ରଥମରେ, ସରୁ ରକ୍ତ ନଳୀର ଏଣ୍ଡୋଥେଲିୟମ୍ କୋଷ ସଠିକ୍ କାମ କରିପାରେ ନା। ରକ୍ତ ନଳୀ ମଧ୍ୟରୁ ବାହାରି ଛାତି ଓ ପେଟ ଭିତରେ ଜମା ହୋଇଯାଏ। ଦ୍ୱିତୀୟରେ, ରକ୍ତ ଜମାଟ ବାନ୍ଧିପାରେ ନାହିଁ, ତେଣୁ ଅଧିକ ରକ୍ତସ୍ରାବ ହୁଏ। ବେଶୀ ସଂଖ୍ୟାରେ ଭୂତାଣୁ ଥିଲେ ରୋଗ ଅଧିକ ଜଟିଳ ହୋଇଥାଏ। ଡେଙ୍ଗୁ ଜ୍ୱରର ଲକ୍ଷଣ। ଡେଙ୍ଗୁ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଲୋକମାନଙ୍କ ଭିତରୁ 80% ଲୋକଙ୍କର ସାମାନ୍ୟ ଜ୍ୱର ଛଡ଼ା ବିଶେଷ କିଛି ଅସୁବିଧା ହୁଏ ନାହିଁ। 5% ଲୋକଙ୍କର ରୋଗ ଅତ୍ୟଧିକ ବଢ଼ିଯାଏ। ସାମାନ୍ୟ କିଛି ଲୋକଙ୍କର ପ୍ରାଣଘାତକ ହୋଇଥାଏ। ଭୂତାଣୁ ଦେହରେ ପ୍ରବେଶ କରିବା ପରଠାରୁ ରୋଗର ଲକ୍ଷଣ ପ୍ରକାଶ ପାଇବା ଭିତରେ 3ରୁ 14 ଦିନ ବିତିଯାଏ। ଏହାକୁ ଇନକ୍ୟୁବେସନ୍ ସମୟ କୁହନ୍ତି। ଅଧିକାଂଶ କ୍ଷେତ୍ରରେ ଏହି ସମୟ 4ରୁ 7 ଦିନ ରହେ। ଡେଙ୍ଗୁ ପ୍ରବଣ ଇଲାକାରୁ ଆସିଥିବା ଲୋକର ଯଦି 14 ଦିନ ପରେ ଜ୍ୱର ହୁଏ, ତେବେ ଧରି ନେବାକୁ ହେବ ଏହା ଡେଙ୍ଗୁ ନୁହେଁ। ପିଲାମାନଙ୍କ ଠାରେ ଏହି ରୋଗ ମାରାତ୍ମକ ହୋଇଥାଏ। ଜ୍ୱରର ଆରମ୍ଭ ବେଳେ ସର୍ଦ୍ଦି, ଝାଡ଼ା, ବାନ୍ତି ଲାଗେ ଓ ଦେହର ତାପମାତ୍ରା ଅଧିକ ହୁଏ। ଡେଙ୍ଗୁ ରୋଗର କ୍ରମ। ଡେଙ୍ଗୁର ବିଶିଷ୍ଟ ଲକ୍ଷଣ ମଧ୍ୟରେ ହଠାତ୍ ଜ୍ୱର ହେବା, ଆଖି ପଛପଟେ ମୁଣ୍ଡ ବଥା କରିବା, ପେଶୀ ତଥା ଗଣ୍ଠି ଯନ୍ତ୍ରଣା ଅନୁଭବ କରିବା ଓ ଚର୍ମର ରଙ୍ଗ ଓ ରୂପ ବଦଳିଯିବା ଓ କୁଣ୍ଡିଆ ହେବା ଇତ୍ୟାଦି ଅନ୍ୟତମ। ଜ୍ୱର ସମୟରେ ଉଚ୍ଚମାନର ଉତ୍ତାପ ରହେ, ଯେପରିକି 40°C ବା 104°F। ଏହା ସହ ମୁଣ୍ଡ ବ୍ୟଥା 2ରୁ 7 ଦିନ ରହେ। ବାନ୍ତି ମଧ୍ୟ ହୋଇପାରେ। ଇଂରାଜୀରେ ଏହାକୁ ଏହି କାରଣରୁ ଭଙ୍ଗା ହାଡ଼ ଜ୍ୱର ବୋଲି କୁହାଯାଇଥାଏ। ରୋଗର ଅବଧିକୁ 3ଟି ଅବସ୍ଥାରେ ବିଭକ୍ତ କରାଯାଏ। ପ୍ରାରମ୍ଭିକ ଜ୍ୱର, ଗୁରୁତର ଓ ଆରୋଗ୍ୟ ଅବସ୍ଥା। ଜ୍ୱର ସମୟରେ ଉତ୍ତାପ 40°C ରହିଥାଏ। ମୁଣ୍ଡ ବ୍ୟଥା, ବାନ୍ତି ଓ ଶାରୀରିକ ଯନ୍ତ୍ରଣା 2ରୁ 7 ଦିନ ଲାଗି ରହେ। 50ରୁ 80% ରୋଗୀଙ୍କର ଚର୍ମ ପ୍ରଥମ ବା ଦ୍ୱିତୀୟ ଦିନରେ ଲାଲ ହୋଇଯାଇଥାଏ। ତାପରେ ମିଳିମିଳା ରୋଗୀର ଚର୍ମ ପରି ଦେଖାଯାଇଥାଏ। ଚର୍ମରେ ଅତି କ୍ଷୁଦ୍ର ରକ୍ତିମ ଦାଗ ଦେଖାଯାଏ, ଯାହା ଉପରେ ଚାପ ପ୍ରୟୋଗ କଲେ ତାହା ଚାଲିଯାଏ ନାହିଁ। ଅତି ସରୁ ରକ୍ତକଣିକା ଫାଟିଯିବାରୁ ରକ୍ତ ବାହାରି ଆସି ଶରୀରର ଛିଦ୍ରରେ ଜମାଟ ବାନ୍ଧିବାରୁ ଏପରି ଦେଖାଯାଇଥାଏ। ଜ୍ୱର କମିଯାଏ ଓ ପୁନଶ୍ଚ 2-3 ଦିନ ପରେ ଆଉଥରେ ହୁଏ। ଅନେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ମଧ୍ୟ ଦେଖାଯାଏ। କେତେକ ଲୋକ ଏହାପରେ ମାରାତ୍ମକ ଅବସ୍ଥାକୁ ଯାଆନ୍ତି। ଦିନେ ବା 2 ଦିନ ପରେ ଉଚ୍ଚ ଉତ୍ତାପ କମିଯାଏ। ରକ୍ତନଳୀମାନଙ୍କରୁ ରକ୍ତର ତରଳ ଅଂଶ ବାହାରିଯାଇ ଛାତି ଓ ପେଟରେ ଜମା ହୋଇଯାଏ। ସୁତରାଂ ସଞ୍ଚାଳନ କ୍ରିୟାରେ ରକ୍ତ ଅଭାବ ପଡ଼େ ଓ ମୁଖ୍ୟ ଅଙ୍ଗମାନଙ୍କର ରକ୍ତ ଯୋଗାଣ ବହୁତ କମିଯାଏ। ଏଣୁ ସେହି ଅଙ୍ଗମାନଙ୍କର କର୍ମକ୍ଷମତା କମିଯାଏ ବା ବନ୍ଦ ହୋଇଯାଏ। ଏତିକିବେଳେ ଖାଦ୍ୟନଳୀରୁ ପ୍ରଚୁର ରକ୍ତସ୍ରାବ ହୁଏ। ଡେଙ୍ଗୁ ସକ୍ ଓ ରକ୍ତକ୍ଷରଣ 5% ରୋଗୀଙ୍କଠାରେ ଦେଖାଯାଏ। ରୋଗୀ ଆଗରୁ ଯଦି ଅନ୍ୟ ସେରୋଟାଇପ୍ ଡେଙ୍ଗୁ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି, ତେବେ ଅବସ୍ଥା ଆହୁରି ମାରାତ୍ମକ ହୋଇଥାଏ। ତାପରେ ଆରୋଗ୍ୟ ଅବସ୍ଥା ଆସେ। ଜମା ହୋଇଥିବା ତରଳ ପଦାର୍ଥ 2-3 ଦିନ ମଧ୍ୟରେ ଶୋଷି ହୋଇଯାଏ। ଉଲ୍ଲେଖନୀୟ ଭାବରେ ରୋଗ ଉନ୍ନତି ଲାଭ କରେ। କେତେକ ରୋଗୀଙ୍କର ଦେହ କୁଣ୍ଡେଇ ହୁଏ, ହୃତ୍ପିଣ୍ଡ ଗତି କମିଯାଏ ଓ ବେଳେବେଳେ ଫୋଟକା ଭଳି ରସ ବାହାରେ ଓ ଚର୍ମ ଉତୁରିଯାଏ। ଏତିକିବେଳେ ମସ୍ତିଷ୍କରେ ତରଳ ଅଂଶ ବେଶୀ ହୋଇଯିବାରୁ ରୋଗୀ ଅଚେତ ହୋଇଯାଏ ଓ ତାକୁ ବାତ ମାରେ। ପ୍ରାୟ 4 ସପ୍ତାହ ପର୍ଯ୍ୟନ୍ତ ଥକା ଲାଗେ। ଆନୁଷଙ୍ଗିକ ସମସ୍ୟା। ଅନ୍ୟାନ୍ୟ ଅଙ୍ଗ ଡେଙ୍ଗୁ ଜ୍ୱର ସହିତ ବା ଅଲଗା ଆକ୍ରମିତ ହୋଇପାରନ୍ତି। 0.5ରୁ 6% ମାରାତ୍ମକ ରୋଗୀମାନଙ୍କର ଚେତନା ଚାଲିଯାଏ। ଏହା ମସ୍ତିଷ୍କ ଉପରେ ଡେଙ୍ଗୁର ପ୍ରଭାବ ଯୋଗୁଁ ଅଥବା ଅନ୍ୟ ଅଙ୍ଗ ଯେପରିକି ଯକୃତ ଆକ୍ରମିତ ହେବା ଯୋଗୁଁ ମଧ୍ୟ ହୋଇପାରେ। ରୋଗର ନିର୍ଣ୍ଣୟ। ବିଶେଷତଃ ଆଞ୍ଚଳିକ ରୋଗ ବା ଏଣ୍ଡେମିକ୍ ଡିଜିଜ୍ କ୍ଷେତ୍ରରେ ରୋଗୀର ଇତିହାସ, ରୋଗୀର ପରୀକ୍ଷା ଓ ପର୍ଯ୍ୟବେକ୍ଷଣ ଅନୁସାରେ ଡେଙ୍ଗୁ ରୋଗ ନିର୍ଣ୍ଣୟ କରାଯାଏ। ପ୍ରାରମ୍ଭ ବେଳେ ଏହାର ଲକ୍ଷଣ ଭୂତାଣୁ ରୋଗ ସହିତ ମିଶିଯାଉଥିବାରୁ ରୋଗ ନିର୍ଣ୍ଣୟରେ ଅସୁବିଧା ହୁଏ। ସମ୍ଭାବ୍ୟ ଡେଙ୍ଗୁ ନିର୍ଣ୍ଣୟ ନିମନ୍ତେ ଜ୍ୱର ସହିତ ଆଉ ଦୁଇଟି ଲକ୍ଷଣ ଆବଶ୍ୟକ, ସେଗୁଡ଼ିକ ହେଲା ବାନ୍ତି ଲାଗିବା, ବାନ୍ତି ହେବା, ଚର୍ମରେ କୁଣ୍ଡିଆ ହେବା ବା ର୍ୟାସେସ୍ ହେବା, ଶାରୀରିକ ପୀଡ଼ା, ରକ୍ତରେ ସ୍ୱଳ୍ପ ଲୋହିତ ରକ୍ତକଣିକା ରହିବା ଓ ଟ୍ୟୁନିକେଟ୍ ପରୀକ୍ଷା। ସାଂଘାତିକ ଡେଙ୍ଗୁ ହେବାର ଅବ୍ୟବହିତ ପୂର୍ବରୁ ଲକ୍ଷଣ ପ୍ରକାଶ ପାଏ। ଯେଉଁ ସ୍ଥାନମାନଙ୍କରେ ପରୀକ୍ଷାଗାର ନାହିଁ ସେଠାରେ ଟ୍ୟୁନିକେଟ୍ ପରୀକ୍ଷା ନିର୍ଣ୍ଣାୟକ ସିଦ୍ଧ ହୋଇଥାଏ। ରକ୍ତଚାପ ମାପିବା ସମୟରେ ସିଷ୍ଟୋଲିକ ଓ ଡାୟାଷ୍ଟୋଲିକ ଚାପର ମଧ୍ୟ ସ୍ଥାନରେ 5 ମିନିଟ୍ ଚାପ ଯନ୍ତ୍ରର ଫିତା ଫୁଲେଇ ରଖିଲେ ସୂକ୍ଷ୍ମ ରକ୍ତସ୍ରାବ ହେବ। ବେଶୀ ସଂଖ୍ୟକ ରକ୍ତସ୍ରାବ ଚିହ୍ନ ଦେଖାଗଲେ ଡେଙ୍ଗୁ ସମ୍ଭାବନା ଅଧିକ ହୁଏ। ଗ୍ରୀଷ୍ମ ଓ ଅନୁଗ୍ରୀଷ୍ମ ମଣ୍ଡଳ ଅଞ୍ଚଳରେ 2 ସପ୍ତାହ ଜ୍ୱର ହେଲେ ଡେଙ୍ଗୁ ହେବା ଚିନ୍ତାଜନକ ହୋଇଥାଏ। ଏହା ଚିକୁନଗୁନିଆର ଲକ୍ଷଣ ସହିତ ମିଶୁଥିବାରୁ ନିର୍ଣ୍ଣୟ ନେବାରେ ଅସୁବିଧା ହୋଇଥାଏ। ଡେଙ୍ଗୁର ଚିକିତ୍ସା ଓ ଉପଚାର। ଡେଙ୍ଗୁ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ, ଲକ୍ଷଣ ଅନୁସାରେ ଚିକିତ୍ସା କରାଯାଏ। ଶରୀରରେ ଜଳାଭାବ ଦେଖାଦେଲେ ଘରୋଇ ଭାବରେ ପାଟିରେ ସାମାନ୍ୟ ପାଣି ବା ଲୁଣିଆ ଜିନିଷ ବା ଲୁଣ ଦିଆଯାଏ। ଡାକ୍ତରଖାନାରେ ଶିରାରେ ରକ୍ତ ଓ ସାଲାଇନ୍ ପାଣି ବା ଶିରାରେ ଦେଇ ହେଉଥିବା ଇଣ୍ଟ୍ରାଭେନସ୍ ଫ୍ଲୁଇଡ୍ ଦିଆଯାଇଥାଏ। ରୋଗର ଅନୁଶୀଳନ। ଡେଙ୍ଗୁ ରୋଗ ହେଲେ ବିନା ଚିକିତ୍ସାରେ 1-5% ଓ ଚିକିତ୍ସା ନେବା ସମୟରେ ମଧ୍ୟ 1%ରୁ କମ୍ ଲୋକ ମୃତ୍ୟୁବରଣ କରିଥାନ୍ତି, ଅନ୍ୟ ସମସ୍ତେ ପ୍ରାୟ ଆରୋଗ୍ୟ ଲାଭ କରିଥାନ୍ତି। ସାଂଘାତିକ ରୋଗୀମାନଙ୍କ ଭିତରୁ 26% ଲୋକ ମରିଯାଆନ୍ତି। ପ୍ରତିବର୍ଷ 50-100 ନିୟୁତ ଲୋକ ରୋଗାକ୍ରାନ୍ତ ହୁଅନ୍ତି ଓ 20 ନିୟୁତ ଲୋକ ଡାକ୍ତରଖାନାରେ ଆଡ୍ମିସନ୍ ହୁଅନ୍ତି। ନିବାରଣ। ଏଡିସ୍ ଇଜିପ୍ଟି ମଶାଙ୍କୁ ନିର୍ମୂଳ କରିବା ନିମନ୍ତେ ତାଙ୍କର ବାସସ୍ଥାନକୁ ନିର୍ମୂଳ କରିବା ଆବଶ୍ୟକ। କୌଣସି ସ୍ଥାନରେ ବା ପାତ୍ରରେ ଜଳ ଜମି ରହୁଥିଲେ ତାହା ନିଷ୍କାସନ କରିବା ଓ ସେହି ଜଳରେ ପୋକମରା ଔଷଧ ପକାଇବା ଆବଶ୍ୟକ। ଜୈବିକ ନିୟନ୍ତ୍ରଣ ପରି ଉପାୟରେ ମଶାର ଶତ୍ରୁ ଜୀବମାନଙ୍କୁ ଉପଯୋଗ କରି ମଶାର ବଂଶ ନିପାତ କରାଯାଇପାରେ। ମଶା କାମୁଡ଼ାରୁ ରକ୍ଷା ପାଇବା ନିମନ୍ତେ ମଶାରୀ ବ୍ୟବହାର ଓ ଦେହକୁ ଘୋଡ଼େଇ ରଖିବା ଭଳି ପୋଷାକ ପିନ୍ଧିବା ଦରକାର। ଏପରିକି ମଶା ନ କାମୁଡ଼ିବା ପାଇଁ ବଜାରରେ ମିଳୁଥିବା ମଲମର ମଧ୍ୟ ବ୍ୟବହାର କରିବା ଉଚିତ। ଡେଙ୍ଗୁ ଭୂତାଣୁ ବିରୁଦ୍ଧରେ କୌଣସି ଟୀକା ନଥିବାରୁ ଜନସଚେତନତା ଉପରେ WHO ଜୋର ଦେଉଛନ୍ତି। ଏହା ବ୍ୟତୀତ ଭୂତାଣୁ ବିରୋଧୀ ଔଷଧ ଆବିଷ୍କାର କରିବାର ଚେଷ୍ଟା ଏବେ ମଧ୍ୟ ଚାଲୁ ରହିଛି।